ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ. ମୁଖ୍ୟ ସମ୍ବାଦ: ଜଳ ସଂରକ୍ଷଣ ଓ ନିରନ୍ତର ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ନେଇ ଦେଶର ପ୍ରତିବଦ୍ଧତା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ. ଜଳଶକ୍ତି ଅଭିଯାନ ବର୍ଷା ଜଳ ସଂଗ୍ରହ 2025 କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଜଳଶକ୍ତି ମନ୍ତ୍ରୀ. ଆଞ୍ଚଳିକ ଶାନ୍ତି ଓ ନିରାପତ୍ତା ପାଇଁ ପାକିସ୍ତାନ ପଟୁ ସୀମାପାର ଆତଙ୍କବାଦ ସୃଷ୍ଟି କରୁଛି ପ୍ରତିବନ୍ଧକ ବୋଲି କହିଲେ ବୈଦେଶିକ ବ୍ୟାପାର ମୁଖପାତ୍ର. ନାମ୍ବିଆର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଶପଥ ନେଲେ ନେତୁମ୍ବ ନନ୍ଦି ନନ୍ଦିତ୍ୱା. ଏବଂ ଆଜିଠାରୁ ଆରମ୍ଭ ହେଉଛି ଆଇପିଏଲ୍ର ଅଷ୍ଟାଦଶ ସଂସ୍କରଣ. ଜଳ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଜଳ ସମ୍ପଦର ସ୍ଥାୟୀ ପରିଚାଳନା ଲକ୍ଷ୍ୟ ନେଇ ପ୍ରତ୍ୟେକ ବର୍ଷ ଆଜିର ଦିବସକୁ ବିଶ୍ୱ ଜଳ ଦିବସ ଭାବେ ପାଳନ କରାଯାଇଥାଏ। ଜଳ ସଙ୍କଟର ଆହ୍ୱାନର ମୁକାବିଲା ନେଇ ସଚେତନତା ସୃଷ୍ଟି କରିବା ଏବଂ ଜଳ ସଂରକ୍ଷଣ ନେଇ ପ୍ରୋତ୍ସାହନ ପ୍ରଦାନ କରିବା ଏହି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। 2030 ସୁଦ୍ଧା ସମସ୍ତଙ୍କ ପାଇଁ ଜଳ ଓ ପରିମଳକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ନିରନ୍ତର ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଗ୍ଲେସିୟର ସଂରକ୍ଷଣ। ମଧୁର ଜଳ ଯୋଗାଣକୁ ସୁସଂଗତ କରିବାରେ ଗ୍ଲେସିୟରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଳବାୟୁ ପରିବର୍ତ୍ତନର ମୁକାବିଲା ଦିଗରେ ଗ୍ଲେସିୟର ସଂରକ୍ଷଣର ଆବଶ୍ୟକତା ଉପରେ ଚଳିତ ବର୍ଷର ବିଷୟବସ୍ତୁ ଗୁରୁତ୍ୱ ପ୍ରଦାନ କରୁଛି। ବ୍ରାଜିଲର ରିଓ ଡି ଜେନେରିଓଠାରେ 1992 ମସିହାରେ ଆୟୋଜିତ ବିଶ୍ୱ ଜଳ ଓ ବିକାଶ ସମ୍ମିଳନୀ ପରିପ୍ରେକ୍ଷୀରେ ଜାତିସଂଘ ଦ୍ୱାରା ବିଶ୍ୱ ଜଳ ଦିବସ ପାଳନର ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ସମ୍ମିଳନୀରେ ମାର୍ଚ୍ଚ 22 ତାରିଖକୁ ଆନୁଷ୍ଠାନିକ ଭାବେ ବିଶ୍ୱ ଜଳ ଦିବସ ଭାବେ ଘୋଷଣା କରାଯିବା ସଂକ୍ରାନ୍ତ ଏକ ସଂକଳ୍ପ ପାରିତ ହୋଇଥିଲା। 1993 ମସିହାରୁ ବିଶ୍ୱସ୍ତରରେ ଏହି ଦିବସ ପାଳିତ ହୋଇଆସୁଛି। ଜଳର ମହତ୍ତ୍ୱକୁ ଜାଣିବା ସହ ଜଳ ସଂରକ୍ଷଣର ଆବଶ୍ୟକତା ନେଇ ଜନସଚେତନତା ବୃଦ୍ଧି ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାରେ ଏହି ଦିବସ ପାଳନ ଏକ ମଞ୍ଚ ପ୍ରଦାନ କରିଥାଏ। ଏକ ଆକଳନ ଅନୁଯାୟୀ 220 କୋଟି ଲୋକ ବିଶୁଦ୍ଧ ନିରାପଦ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଳ ସଂରକ୍ଷଣ ଏବଂ ନିରନ୍ତର ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ନେଇ ଦେଶର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଜଳ ସଂରକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସଭ୍ୟତାର ଜୀବନରେଖା ହେଉଛି ଜଳ। ଭବିଷ୍ୟତ ପିଢ଼ିଙ୍କ ପାଇଁ ଜଳ ସଂରକ୍ଷଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ହୋ ସକତା ହେ ଆପ ଅଭି ଜହାଁ ହୋ ବହାଁ ପାନି ପର୍ଯ୍ୟାପ୍ତ ମାତ୍ରା ମେ ଉପଲବ୍ଧ ହୋ, ଲେକିନ ଆପକୋ ଉନ କରୋଡୋ ଲୋଗୋ କୋ ଭି ହମେଶା ୟାଦ ରଖନା ହେ ଜୋ ଜଲ ସଂକଟ ୱାଲେ କ୍ଷେତ୍ର ମେ ରହତେ ହେ।
କୁମ୍ଭ ସେ ପ୍ରେରଣା ଲେତେ ହୁଏ ହମେ ନଦୀ ଉତ୍ସବ କି ପରମ୍ପରା କୋ ନୟା ବିସ୍ତାର ଦେନା ହୋ। ଇସେ ବର୍ତ୍ତମାନ ପିଢ଼ି କୋ ପାନି କା ମହତ୍ତ୍ୱ ସମଝ ଆଏଗା, ନଦିଓ କି ସାଫ ସଫାଇ କୋ ବଲ ମିଲେଗା, ନଦିଓ କି ରକ୍ଷା ହୋ।
ବିଶ୍ୱ ଜଳ ଦିବସ ଅବସରରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ ହରିୟାଣାର ପଞ୍ଚକୁଲାର ତାଉଦେବୀ ଲାଲ ଷ୍ଟାଡିୟମଠାରେ ଜଳଶକ୍ତି ଅଭିଯାନ ବର୍ଷା ଜଳ ସଂରକ୍ଷଣ 2025 ଶୁଭାରମ୍ଭ କରିଛନ୍ତି। ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି, ହରିୟାଣାର ବିଭାଗୀୟ ମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ। ଜଳଶକ୍ତି ମନ୍ତ୍ରଣାଳୟ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏବଂ ହରିୟାଣା ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏହି ଅଭିଯାନ ଆରମ୍ଭ ହୋଇଛି। ଜଳ ସଂରକ୍ଷଣ, ଭୂତଳ ଜଳ ପୁନରୁଦ୍ଧାର ଉପରେ ଏହି ଅଭିଯାନ ଗୁରୁତ୍ୱ ପ୍ରଦାନ କରୁଛି। ଦେଶର 148 ଜିଲ୍ଲା ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଏହି ଅବସରରେ ଜଳ ଜଙ୍ଗଲ ଜନ ଏକ ପ୍ରକୃତି ବନ୍ଧନ ଅଭିଯାନର ମଧ୍ୟ ଶ୍ରୀ ପାଟିଲ ଶୁଭାରମ୍ଭ କରିଛନ୍ତି। ଜଳ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଭିନ୍ନ ବ୍ୟକ୍ତିବିଶେଷ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ମନ୍ତ୍ରୀ ଶ୍ରୀ ପାଟିଲ ପୁରସ୍କୃତ କରିଥିଲେ। ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଏବଂ ଶକ୍ତି ସଞ୍ଚୟକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଆଜି ଆର୍ଥ ଆୱାର ଅଭିଯାନ ପାଳନ କରାଯାଉଛି। ବିଶ୍ୱ ପାଇଁ ଶକ୍ତି ସଂରକ୍ଷଣର ଗୁରୁତ୍ୱକୁ ଦର୍ଶାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ମାସରେ ଏହି ଆର୍ଥ ଆୱାର ଅଭିଯାନ ପାଳନ କରାଯାଇଥାଏ। ଆଜି ରାତି 8:30-9:30 ପର୍ଯ୍ୟନ୍ତ ଏହି ଅଭିଯାନ ପାଳନ କରାଯିବ। ପରିବେଶ ଏବଂ ଶକ୍ତି କ୍ଷେତ୍ରରେ ପ୍ରତିବଦ୍ଧତାର ପ୍ରଦର୍ଶନ ସ୍ୱରୂପ ଆଜି ଅଣ ଅତ୍ୟାବଶ୍ୟକ ଶକ୍ତି ଉତ୍ସଗୁଡ଼ିକୁ ଏହି 1 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଛି। ଏହି ଐତିହାସିକ କାର୍ଯ୍ୟକ୍ରମରେ ଦେଶର ସମସ୍ତ ସରକାରୀ, ବେସରକାରୀ ପ୍ରତିଷ୍ଠାନ, ବ୍ୟବସାୟ ଓ ବ୍ୟକ୍ତିବିଶେଷଙ୍କ ଅଂଶଗ୍ରହଣ କରିଥାନ୍ତି। 2007 ମସିହାରେ ଅଷ୍ଟ୍ରେଲିଆର ସିଡ୍ନୀଠାରେ ପ୍ରଥମ ଥର ପାଇଁ ଏହି ଅଭିଯାନ ପାଳନ କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସୀମାପାର ଆତଙ୍କବାଦକୁ ପାକିସ୍ତାନର ପ୍ରୋତ୍ସାହନ ଆଞ୍ଚଳିକ ଶାନ୍ତି ଓ ନିରାପତ୍ତା ପାଇଁ ବଡ଼ ପ୍ରତିବନ୍ଧକ ସୃଷ୍ଟି କରୁଛି। ନୂଆଦିଲ୍ଲୀଠାରେ ଗତ ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଆତଙ୍କବାଦକୁ ପାକିସ୍ତାନର ସକ୍ରିୟ ପ୍ରୋତ୍ସାହନ ସମ୍ପର୍କରେ ବିଶ୍ୱ ଅବଗତ ରହିଛି। ଉଗ୍ରବାଦର ପ୍ରଚାରକ ତଥା ପଳାତକ ଜାକିର ନାୟକଙ୍କ ପାକିସ୍ତାନରେ ଉପସ୍ଥିତି ଏବଂ ସେଠାକାର ଶୀର୍ଷ ନେତାଙ୍କ ସହ ତା'ର ସାକ୍ଷାତ ପ୍ରସଙ୍ଗରେ ଶ୍ରୀ ଜୟସ୍ୱାଲ କହିଛନ୍ତି, ପାକିସ୍ତାନର ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଏଥିରୁ ସ୍ୱଷ୍ଟ ହେଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗବାର୍ଡଙ୍କ ମଧ୍ୟରେ ଆଲୋଚନା ବୈଠକ ସମ୍ପର୍କରେ ମତ ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ସୁରକ୍ଷା ଏବଂ ପ୍ରତିରକ୍ଷା ସହଯୋଗ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ରୁଷ ୟୁକ୍ରେନ୍ ସଂଘର୍ଷ ପ୍ରସଙ୍ଗରେ ଶ୍ରୀ ଜୟସ୍ୱାଲ କହିଛନ୍ତି, ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ବିବାଦର ସ୍ଥାୟୀ ସମାଧାନ ସମ୍ଭବ। ଉଭୟ ପକ୍ଷଙ୍କ ମଧ୍ୟରେ ଆନ୍ତରିକ ତଥା ବ୍ୟବହାରିକ ଯୋଗାଯୋଗ ନେଇ ଭାରତ ସର୍ବଦା ସମର୍ଥନ କରିଆସିଛି। ଭାରତ ୟୁରୋପୀୟ ସଂଘ ସହଯୋଗ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଜୟସ୍ୱାଲ କହିଛନ୍ତି, ପ୍ରତିରକ୍ଷା କ୍ଷେତ୍ରରେ ୟୁରୋପୀୟ ସଂଘର ସହଯୋଗ ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହି ଭାଗିଦାରିତା ଆହୁରି ବ୍ୟାପକ ହେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଭାରତ ନିଜର ପ୍ରତିରକ୍ଷା ରପ୍ତାନୀକୁ ପ୍ରୋତ୍ସାହନ ପ୍ରଦାନ କରୁଛି ଏବଂ ୟୁରୋପୀୟ ସଂଘ ତଥା ଅନ୍ୟାନ୍ୟ ଦେଶ ଏ ଦିଗରେ ସହଯୋଗ ପ୍ରଦାନ କରିବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି। ନାମ୍ବିଆର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ନେତୁମ୍ବ ନନ୍ଦୀ ନନ୍ଦିତ୍ୱ ଶପଥ ଗ୍ରହଣ କରିଛନ୍ତି। ଗତବର୍ଷ ନଭେମ୍ବର ମାସରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ 72 ବର୍ଷିଆ ନେତା 58% ଭୋଟ୍ ପାଇ ବିଜୟୀ ହୋଇଥିଲେ। 2024 ମସିହା ଫେବୃୟାରୀ ମାସରେ ରାଷ୍ଟ୍ରପତି ହାଗେ ଗୋଗୱାଙ୍କ ପରଲୋକ ପରେ ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିବା ନାଙ୍ଗଲୋ ମୋବମ୍ବାଙ୍କ ଉତ୍ତରାଧିକାରୀ ଭାବେ ନନ୍ଦୀ ନନ୍ଦିତ୍ୱା ରାଷ୍ଟ୍ରପତି ହୋଇଛନ୍ତି। ନନ୍ଦୀ ନନ୍ଦିତ୍ୱା 1990 ମସିହାରୁ ଜଣେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ ଏବଂ ଉପରାଷ୍ଟ୍ରପତି ନିଯୁକ୍ତ ହେବା ପୂର୍ବରୁ ସେ ନାମ୍ବିଆର ବୈଦେଶିକ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ସମ୍ପାଦନ କରିଥିଲେ। ବିହାର ଆଜି 113ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। 1912 ମସିହା ମାର୍ଚ୍ଚ 22 ତାରିଖରେ ବ୍ରିଟିଶ ସରକାରଙ୍କ ଶାସନ ସମୟରେ ବଙ୍ଗଳା ଶାସନରୁ ସ୍ୱତନ୍ତ୍ର ହୋଇ ବିହାର ରାଜ୍ୟ ଗଠନ କରାଯାଇଥିଲା। ପ୍ରତ୍ୟେକ ବର୍ଷ ମାର୍ଚ୍ଚ 22 ତାରିଖରେ ବିହାର ପ୍ରତିଷ୍ଠା ଦିବସ ପାଳନ କରାଯାଇଆସୁଛି। ରାଜ୍ୟର ପ୍ରଗତି ଏବଂ ଭବିଷ୍ୟତର ସମ୍ଭାବନା ଉପରେ ଆଲୋକପାତ କରିବା ଲକ୍ଷ୍ୟ ନେଇ ଚଳିତ ବର୍ଷ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଉନ୍ନତ ବିହାର ବିକଶିତ ବିହାର ସ୍ଲୋଗାନ ଆଧାରରେ ଏହିସବୁ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ର 18 ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଆକର୍ଷଣୀୟ ଉଦ୍ଘାଟନୀ ସମାରୋହ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ। ଏଥିରେ ଚଳଚ୍ଚିତ୍ର ଜଗତର ଅଭିନେତା ଅଭିନେତ୍ରୀ ଓ କଣ୍ଠଶିଳ୍ପୀମାନେ ଅଂଶଗ୍ରହଣ କରିବେ। କୋଲକାତାଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ହେବ। ମ୍ୟାଚ୍ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ 10ଟି ଦଳ ଭାଗ ନେଉଛନ୍ତି। ଏହାର ଫାଇନାଲ୍ ମ୍ୟାଚ୍ ମେ 25 ତାରିଖ ରବିବାର ଦିନ କୋଲକାତା ଇଡେନ୍ ଗାର୍ଡେନ୍ଠାରେ ଅନୁଷ୍ଠିତ ହେବ। ଦେଶର ପୂର୍ବ ଏବଂ ଉତ୍ତର ପୂର୍ବାଞ୍ଚଳରେ ଆସନ୍ତାକାଲି ପର୍ଯ୍ୟନ୍ତ ବଜ୍ରପାତ ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ କହିଛି, ଏହି ସମୟ ମଧ୍ୟରେ ଦକ୍ଷିଣ ଦ୍ୱୀପପୁଞ୍ଜରେ ବର୍ଷା ଓ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଜି ଓଡ଼ିଶା ସମେତ ମଧ୍ୟପ୍ରଦେଶ ଛତିଶଗଡ଼ କେନ୍ଦ୍ରୀୟ ମହାରାଷ୍ଟ୍ର ପଶ୍ଚିମବଙ୍ଗ ସିକ୍କିମ୍ ବିହାର ଓ ଝାଡ଼ଖଣ୍ଡରେ ବଜ୍ରପାତ ସହ ପ୍ରବଳ ବର୍ଷା ହେଉଛି। ମୁଖ୍ୟ ସମ୍ବାଦ ପୁଣିଥରେ, ଜଳ ସଂରକ୍ଷଣ ଓ ନିରନ୍ତର ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ନେଇ ଦେଶର ପ୍ରତିବଦ୍ଧତା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ଜଳଶକ୍ତି ଅଭିଯାନ ବର୍ଷା ଜଳ ସଂଗ୍ରହ 2025 କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଜଳଶକ୍ତି ମନ୍ତ୍ରୀ। ଆଞ୍ଚଳିକ ଶାନ୍ତି ଓ ନିରାପତ୍ତା ପାଇଁ ପାକିସ୍ତାନ ପଟୁ ସୀମାପାର ଆତଙ୍କବାଦ ସୃଷ୍ଟି କରୁଛି ପ୍ରତିବନ୍ଧକ ବୋଲି କହିଲେ ବୈଦେଶିକ ବ୍ୟାପାର ମୁଖପାତ୍ର। ନାମ୍ବିଆର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଶପଥ ନେଲେ ନେତୁମ୍ବୁ ନନ୍ଦୀ ନନ୍ଦିତ୍ୱ ଏବଂ ଆଜିଠୁ ଆରମ୍ଭ ହେଉଛି ଆଇପିଏଲ୍ର 18 ସଂସ୍କରଣ। ସମ୍ବାଦ ଶେଷ ହେଲା।